ସ୍ରଷ୍ଟାଙ୍କ ରଚନା ଏକ ପାର୍ଶ୍ୱରେ ସୁନ୍ଦର ପ୍ରକୃତି, ଅପର ପାର୍ଶ୍ୱରେ ମନୁଷ୍ୟ ଆତ୍ମା, ଦୁଇଟାର ଗୁଣଯୁକ୍ତ ସମରସତାରେ ସୁନ୍ଦର ଏହି ସଂସାର। କିନ୍ତୁ ବର୍ତ୍ତମାନ ସମୟକୁ ଦେଖିବାକୁ ଗଲେ ଯେହେତୁ ମୂଲ୍ୟ ଜୀବନର ମୂଳ ଆଧାର ଅଟେ, କିନ୍ତୁ ମନୁଷ୍ୟ ତାଠାରୁ ଦୂରେଇ ଯାଇଛି, ତେଣୁକରି ତାକୁ ପ୍ରକୃତିଠାରୁ ମଧ୍ୟ ଶିଖିବାକୁ ହେବ, ନିଜ ଭିତରକୁ ମଧ୍ୟ ନିରୀକ୍ଷଣ କରିବାକୁ ହେବ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ସଂସାରକୁ ଉପଭୋଗ କରି ସୁଖ ଶାନ୍ତିମୟ ଜୀବନଯାପନ କରିବାକୁ ହେଲେ ଆବଶ୍ୟକ ପବିତ୍ର ମନ। ସାଗରର ବିଶାଳତା, ଆକାଶର ବିସ୍ତୀର୍ଣ୍ଣତା, ଧରଣୀର ପ୍ରଶସ୍ତତା, ପର୍ବତର ମହାନତା, ନଦୀର ଗଭୀରତା, ବାୟୁର ସମାନତା, ସୂର୍ଯ୍ୟର ଉଦାରତା ଏବଂ ଚନ୍ଦ୍ରର ଶୀତଳତା ଭିତରେ ମନୁଷ୍ୟ ନିଜକୁ ଠିକ୍ ରୂପରେ ନିରୂପଣ କରିପାରିଲେ ନିଶ୍ଚିତ ଭାବରେ ଏକ ମହତ୍ ଆତ୍ମାରେ ପରିଣତ ହେବ ଏବଂ ନିଜର ବାସ୍ତବିକ ଅସ୍ତିତ୍ୱକୁ ଉପଲବ୍ଧି କରିପାରିଲେ ଜୀବନ ତାର ଗୁଣ ସମ୍ପନ୍ନ ହେବ। ଏହି ପ୍ରସଙ୍ଗରେ ଏକ ସତ୍ୟ କଥା ମନେ ପଡ଼େ ରାମତୀର୍ଥଙ୍କର। 7 ବର୍ଷ ବୟସରେ ରାମତୀର୍ଥ ଈଶ୍ୱର ଅନୁଭୂତି ନିମନ୍ତେ ସଂସାର ପରିତ୍ୟାଗ କରି ଜଙ୍ଗଲ ଦିଗେ ଅଗ୍ରସର ହେଲେ। ନିଜର ଲକ୍ଷ୍ୟକୁ ସ୍ପଷ୍ଟ ରଖି ଜଙ୍ଗଲକୁ ଉପଭୋଗ କରି ଆଗକୁ ବଢ଼ିବାକୁ ଲାଗିଲେ। ଧୀରେ ଧୀରେ ସନ୍ଧ୍ୟା ଆସି ପହଞ୍ଚିଲା। ହଠାତ୍ ସିଂହର ଗର୍ଜନରେ ରାମତୀର୍ଥଙ୍କ ମନରେ ଭୟ ଜାଗ୍ରତ ହେଲା, କିନ୍ତୁ ସେ ନିଜ ଭିତରେ ସାହସକୁ ସଞ୍ଚାର କରି ବିଚାର ବିମର୍ଶ କରିବାକୁ ଲାଗିଲେ। ବିଚାରର ପୁଞ୍ଜି ଉଦୟ ହେଲା। ଜଙ୍ଗଲର ରାଜା ସିଂହ ହେଲେ ନିଜ ମନର ରାଜା ମୁଁ ଆତ୍ମା ଅଟେ, ତେଣୁ ରାଜା ପ୍ରତି ରାଜାର ଯେଭଳି ସମ୍ମାନ ପ୍ରଦର୍ଶନ ହୁଏ ତାହା ହେବା ଉଚିତ। ଏଭଳି ବିଚାର କରିବା ସମୟରେ ସିଂହ ଶାନ୍ତ ହୋଇ ଚାଲିଯାଇଛି। ତାଦ୍ୱାରା ରାମତୀର୍ଥଙ୍କ ମନରେ ଅଦମ୍ୟ ଖୁସିର ସହ ଆତ୍ମବଳର ଜାଗ୍ରତ ହେଲା, ନିଜ ଉପରେ ବିଶ୍ୱାସ ଜମିଲା, ଆତ୍ମଜ୍ଞାନର ବୋଧ ହେଲା। ପରବର୍ତ୍ତୀ ସମୟରେ ନିଷ୍ଠା, ତପସ୍ୟା, ଦୃଢ଼ତାର ଆଧାରରେ ସେ ପରମ ତପସ୍ୱୀରେ ପରିଣତ ହେଲେ। ଠିକ୍ ସେହିଭଳି ମନୁଷ୍ୟ ଭିତରେ ବାସ୍ତବିକ ଆତ୍ମଜ୍ଞାନର ଉଦୟ ହେଲେ ସ୍ଥାନ, କାଳ, ପାତ୍ର, ପରିବେଶ, ପରିସ୍ଥିତି ଏବଂ ନିଜର ଆବଶ୍ୟକତାର ଅଭାବ ଥିଲେ ମଧ୍ୟ ଧର୍ମ, ଜାତି, ବର୍ଣ୍ଣ ଆଦି ଆଦିର ପ୍ରତିବନ୍ଧକ ଧୀରେ ଧୀରେ ସଂକୀର୍ଣ୍ଣ ହେବ ଏବଂ ତା ସାଥେ ସାଥେ ଗୁଣର ବିକାଶ ଘଟିବ। ମନୁଷ୍ୟ ଭିତରେ ଥିବା ସାଧାରଣ ପ୍ରକୃତି ଈର୍ଷା, ଦ୍ୱେଷ, ପ୍ରତିଶୋଧ, ଅଭିଯୋଗ, ଘୃଣା, ସନ୍ଦେହ ଆଦି ଆଦି ଲୋପ ପାଇବାକୁ ଲାଗିବ। ନିଜ ଉପରେ ଲକ୍ଷ୍ୟ ଦେଲେ ପ୍ରକୃତରେ ଗୁଣର ବିକାଶ ହୋଇପାରିବ ଏବଂ ଜୀବନ ମଧ୍ୟ ମୂଲ୍ୟବାନ ହେବ। ଏହି ମୂଲ୍ୟବୋଧ, ମୂଲ୍ୟନିଷ୍ଠ ଜୀବନକୁ ସ୍ଥାୟୀ ରୂପରେ ରଖିବାକୁ ହେଲେ ଆମକୁ ହୀରାରାଜ କୋହିନୂର ଭଳି ତେଜିଆନ ହୋଇ ସଦା ରହିବାକୁ ହେବ। ତିଳେ ମାତ୍ର ମଳିନ, କଳୁଷିତ, କଳଙ୍କିତ ନ ହୋଇ ନିଜର ଗୁଣକୁ ଆଭୂଷଣ ରୂପେ ବ୍ୟବହାର କରିବାକୁ ହେବ। ଏହି ପ୍ରସଙ୍ଗରେ ମନେ ପଡ଼େ ଏକ ସତ୍ୟ କାହାଣୀ। ଗ୍ୱାଲିୟରର ରାଣୀ ଥରେ ଟ୍ରେନ୍ ଯୋଗେ ଯାତ୍ରା କରୁଥିଲେ। ଶୀତ ଦିନର ସକାଳ, ହଠାତ୍ ସ୍ନାନ ପାଇଁ ଗରମ ପାଣିର ଆବଶ୍ୟକତାକୁ ଅନୁଭବ କରି ପ୍ଲାଟଫର୍ମ ଉପରେ ବୁଲୁଥିବା ଗରିବ ବାଳକକୁ ଇଙ୍ଗିତ କଲେ। ବାଳକଟି ରାଣୀଙ୍କର ଭାଷାକୁ ପୂର୍ଣ୍ଣ କରିବାରୁ ରାଣୀ ପ୍ରୀତ ହୋଇ ତାଙ୍କୁ ଏକ ଉପହାର ପ୍ରଦାନ କଲେ। ଟ୍ରେନ୍ ଚାଲିଗଲା। ବାଳକର ହାତରେ ଏକ ସୁନ୍ଦର ତେଜିଆନ ପଥର। କୌତୁହଳ ଜାତ ହେଲା। ଧୀରେ ଧୀରେ ସେ ବଣିଆ ନିକଟକୁ ଯାଇ ପ୍ରକୃତରେ ଏହା କଣ ଜାଣିବା ପାଇଁ ପହଞ୍ଚିଲା। ବଣିଆ ତାର ମୂଲ୍ୟ 10 ଟଙ୍କା ବୋଲି କହିଲେ। ବାଳକଟି ଅନ୍ୟ ବଣିଆ ନିକଟରେ ପହଞ୍ଚିଲା। ଦ୍ୱିତୀୟ ଜଣକ କହିଲେ 100 ଟଙ୍କା ହେବ। ବାଳକର ବୁଦ୍ଧିର ବିକାଶ ହେବାକୁ ଲାଗିଲା। ଧୀରେ ଧୀରେ ଗଭୀର ଭାବରେ ଚିନ୍ତା କରିବାକୁ ଲାଗିଲା ଯେ ପ୍ରକୃତରେ ଏହି ଉପହାରଟି କ'ଣ, ଏହାର ମୂଲ୍ୟ କେତେ। ତୃତୀୟ ବଣିଆ ଉତ୍ତର ଦେଲା ଯେ କାହାରିକୁ ଏହା ବିକ୍ରି କରିବ ନାହିଁ, କିନ୍ତୁ ଯଦି ବିକ୍ରି କରିବାକୁ ଚାହୁଁଛ ତାହେଲେ ମୁଁ ତୁମକୁ 2000 ଟଙ୍କା ଦେବି। ବାଳକ ଆହୁରି ଗଭୀର ସହ ଚିନ୍ତା କଲା, ଏଭଳି ଏକ ମୂଲ୍ୟବାନ ଜିନିଷକୁ କ'ଣ କରିବାକୁ ହେବ ଏବଂ ପରବର୍ତ୍ତୀ ଭବିଷ୍ୟତରେ ସେହି ପୃଥିବୀ ପ୍ରସିଦ୍ଧ ଘନଶ୍ୟାମ ଦାସ ବିର୍ଲାରେ ପରିଣତ ହେଲା। କହିବାର ତାତ୍ପର୍ଯ୍ୟ ଏହା, ମନୁଷ୍ୟ ଭିତରେ ଯେଉଁ ଚୈତନ୍ୟ ଅଜର ଅମର ଅବିନାଶୀ ଅଦୃଶ୍ୟ ଶକ୍ତି ଆତ୍ମା ବିଦ୍ୟମାନ, ତାହାର ଅନ୍ତର୍ନିହିତ ଗୁଣ ଓ ଶକ୍ତିକୁ ଉପଲବ୍ଧି କରିପାରିଲେ ମନୁଷ୍ୟ ନିଶ୍ଚିତ ଭାବରେ ଦେବତୁଲ୍ୟ ହେବ। ବର୍ତ୍ତମାନ ସମୟରେ ବିନାଶକାରୀ ବିଜ୍ଞାନ, ସିଦ୍ଧାନ୍ତହୀନ ରାଜନୀତି, ସଂସ୍କୃତିବିହୀନ ବ୍ୟବସାୟ, ବିଶ୍ୱାସହୀନ ଭୃତ୍ୟ, ଏଭଳି ଭିତରେ ମନୁଷ୍ୟ କାଳତିପାତ କରି ପ୍ରକୃତରେ ତାର ସଂଜ୍ଞାକୁ ହରେଇ ବସିଛି। ତେଣୁକରି ସେ ସତରେ ଭୟଭୀତ। ତା ଭିତରେ ଭବିଷ୍ୟତର ଆଲୋକ ନାହିଁ, ଲକ୍ଷ୍ୟହୀନ ହୋଇ କାଳତିପାତ କରୁଛି। ଏହା ହିଁ ପ୍ରକୃତ ଜ୍ଞାନର ସମୟ। ଆତ୍ମଜ୍ଞାନ ନିହାତି ଆବଶ୍ୟକ। ଏହି ପ୍ରସଙ୍ଗରେ ଆମେ ଯଦି ନିଜ ଉପରେ ଧ୍ୟାନ ଦେବା, କିଛି ତ୍ୟାଗ, ସାଧନା, ନିଷ୍ଠାର ଆଧାରରେ ଯଦି ଜୀବନକୁ ମୂଲ୍ୟରୂପୀ ଆଭୂଷଣ ଦ୍ୱାରା ଅଳଙ୍କୃତ କରିବା, ତାହେଲେ ହୁଏତ ଆମେ ସୁଖ ଶାନ୍ତିମୟ ଜୀବନଯାପନ କରିପାରିବା। ଏହି ପ୍ରସଙ୍ଗରେ ଆମକୁ ବୁଝିବାକୁ ହେବ ଯେ ଆଜିର ଧନପତି ହେଉ କି ଶିକ୍ଷାବିତ ହେଉ, ବୈଜ୍ଞାନିକ ହେଉ କି ରାଜସତ୍ତା ହେଉ, ସାଧୁ ହେଉ ଯିଏ ବି ହେଉ ନା କାହିଁକି, ମୂଲ୍ୟ ପ୍ରତି ଆଗ୍ରହ ପ୍ରକାଶ ନ କରିବା ହେତୁ ସମାଜରେ ନୈତିକ, ଚାରିତ୍ରିକ, ଆର୍ଥିକ ଅଭାବ ଦେଖାଯାଉଛି। ଏଭଳି ପରିସ୍ଥିତିରେ ନିଜକୁ ସଜାଡ଼ିବା ନିତ୍ୟାନ୍ତ ଆବଶ୍ୟକ। ନଚେତ୍ ଚିନ୍ତାଗ୍ରସ୍ତ ମନୁଷ୍ୟ ଅସମୟରେ ରୋଗର ଶିକାର ହୋଇପଡ଼ୁଛି। ଏକ ପାର୍ଶ୍ୱରେ ସମାଜରେ ଅନାଚାର, ଅତ୍ୟାଚାର, ବଳାତ୍କାର, ଭ୍ରଷ୍ଟାଚାର, ଅପମିଶ୍ରଣର ଚିନ୍ତା, ଅପର ପାର୍ଶ୍ୱରେ ନିଜେ ଗୁଣଭିତ୍ତିକ ନ ହୋଇଥିବାରୁ ଭୟଭୀତ ଆତ୍ମା ଦୁଶ୍ଚିନ୍ତାରେ ଗ୍ରସ୍ତ ହୋଇଅଛି। ତାଦ୍ୱାରା ବିଭିନ୍ନ ପ୍ରକାର ରୋଗ ଅସମୟରେ, ରକ୍ତଚାପ, ମଧୁମେହ, ହୃଦରୋଗ, ଚର୍ମରୋଗ, ଏଡ୍ସ ଆଦିର ପ୍ରତିଶୋଧ ବଢ଼ିବାରେ ଲାଗିଛି। ପ୍ରକୃତରେ ଜୀବନକୁ ଯଦି ସୁରକ୍ଷିତ ଏବଂ ମୂଲ୍ୟବାନ କରି ଗଢ଼ି ତୋଳିବାର ଆମେ ଲକ୍ଷ୍ୟ ରଖିବା, ତେବେ ନିଶ୍ଚିତ ଭାବରେ ସଫଳତାର ଚରମ ସୀମାରେ ପହଞ୍ଚିପାରିବା। ଏଥିପାଇଁ ଜୀବନ ଯଦି ପୁଷ୍ପ ସଦୃଶ ହେଲା, ମୂଲ୍ୟ ହେଉଛି ତାର ସୁଗନ୍ଧ। ଯେଭଳି ଜଳର ଧର୍ମ ଶୀତଳତା ଅଟେ, ତେଣୁ ମନୁଷ୍ୟ ତାର ତୃଷା ନିବାରଣ କରିପାରେ, ଠିକ୍ ସେଭଳି ମନୁଷ୍ୟର ଜୀବନର ସ୍ୱଭାବ ଶୃଙ୍ଗାର ମୂଲ୍ୟ ଅଟେ। ପ୍ରକୃତରେ ମୂଲ୍ୟକୁ କିଭଳି ଆମେ ବୃଦ୍ଧି କରିପାରିବା, ତାର ସହଜ ପଦ୍ଧତି ମଧ୍ୟ ରହିଛି। ଜୀବନରେ ଏ ବି ସି ଡି ଚାରୋଟି ଶବ୍ଦ ପ୍ରତି ଧ୍ୟାନ ଦେଲେ ଆମେ ଆମର ଗୁଣ ବା ମୂଲ୍ୟର ବିକାଶ କରିପାରିବା। ଏ ଅୱେୟାରନେସ୍ ଯଦି ସଦା ସ୍ମୃତିରେ ରୁହେ, ମୋତେ ଗୁଣନିଷ୍ଠ ଜୀବନଯାପନ କରିବାକୁ ହେବ। ବି ବାଲାନ୍ସ ସଂକଳ୍ପ ବଚନ କର୍ମରେ ସନ୍ତୁଳନ ରହିଲେ ନିଶ୍ଚିତ ଭାବରେ ଜୀବନ ସାକାରରେ ସୁଖମୟ ହେବ। ସି ଚେୟାରଫୁଲନେସ୍ ହର୍ଷିତ ମୁଖତା ସମସ୍ତ ଗୁଣର ଆହ୍ୱାନ କରେ। ଡି ଡିଟର୍ମିନେସନ୍ ଦୃଢ଼ତା ସଫଳତାର ଚାବି ଅଟେ। ସତରେ ଆମେ ସମସ୍ତେ ମନୁଷ୍ୟ ବୌଦ୍ଧିକ ସ୍ତରରେ ଚରମକୁ ପହଞ୍ଚିସାରିଛେ। ବର୍ତ୍ତମାନ ଆବଶ୍ୟକତା ରହିଛି ହୃଦବୋଧ କରିବାର। ଏହି ପ୍ରସଙ୍ଗରେ ମନେ ପଡ଼େ, ଥରେ ଦେବତାଗଣ ଚିନ୍ତା କରିବାକୁ ଲାଗିଲେ, ସୃଷ୍ଟି ଏତେ ସୁନ୍ଦର, ତା ଭିତରେ ଗୁଣର ବା ସ୍ୱର୍ଗର ଚାବି ଆମେ କୋଉଠି ରଖିବା? ମନୁଷ୍ୟ ପର୍ବତର ଶିଖର ଏଭରେଷ୍ଟରେ ତ ପହଞ୍ଚି ଯାଉଛି, ସାଗରର ତଳେ ମୋତି ସଂଗ୍ରହ କରିପାରୁଛି, ତାହେଲେ ଉପଯୁକ୍ତ ସ୍ଥାନ ହେବ ମନୁଷ୍ୟ ଭିତରେ, ହୃଦୟରେ। ସତରେ ଯଦି ହୃଦୟର ସେହି ସ୍ୱର୍ଗର ଚାବିକୁ ଆମେ ଖୋଜିବା, ତାହେଲେ ଆମ ଅନ୍ତର ଭିତରେ ହିଁ ସର୍ବପ୍ରକାର ଗୁଣରାଶି ଭରି ରହିଛି। ଦେଖିବାକୁ ଗଲେ ମନୁଷ୍ୟ କିଛିଟା ପରିଶ୍ରମ କଲେ, ଧ୍ୟାନ ଦେଲେ, ନିଷ୍ଠା ରଖିଲେ ନିଶ୍ଚିତ ଭାବରେ ଚାବିକୁ ପ୍ରାପ୍ତ କରିପାରିବ, ଯଦ୍ୱାରା ସମାଜ ବିଶ୍ୱ ସ୍ୱର୍ଗରେ ପରିଣତ ହେବ ଏବଂ ସୁଖମୟ ସଂସାରରେ ପ୍ରତ୍ୟେକ ମନୁଷ୍ୟ ଆତ୍ମା ସୁଖ ଶାନ୍ତିରେ କାଳତିପାତ କରିପାରିବେ। ଏଣୁ ଆମେ ବିଶେଷ ଭାବରେ ଧ୍ୟାନ ଦେବା ଯେ ଏହି ମୂଲ୍ୟ ତିନି ପ୍ରକାରର ଅଟେ। ପ୍ରଥମ ହେଲା ମାନବ ମୂଲ୍ୟ, ଯେଉଁ ମୂଲ୍ୟ ଦ୍ୱାରା ସାଧାରଣ ପଶୁ ପ୍ରକୃତି ଯୁକ୍ତ ମନୁଷ୍ୟ ମାନବରେ ପରିଣତ ହୋଇପାରିବ। ନୈତିକ ମୂଲ୍ୟ, ସାମାଜିକ ବା ଗୋଷ୍ଠୀଗତ ଜୀବନରେ ଉନ୍ନତିର ଉଚ୍ଚ ସ୍ଥାନ ଆରୋହଣ କରିପାରିବ। ତୃତୀୟ ଆଧ୍ୟାତ୍ମିକ ମୂଲ୍ୟ, ଯାହା ଆତ୍ମାକୁ ପରମାତ୍ମା ସହ ମିଳନ କରିବାରେ ସମ୍ଭବ କରିଥାଏ ଏବଂ ଏହି ଗୁଣରାଶି ମୂଲ୍ୟର ବୋଧ ଦ୍ୱାରା ମୂଲ୍ୟବାନ ହେବ ଏ ଜୀବନ। ତେବେ ଆମେ ୟା ଉପରେ ଧ୍ୟାନ ଦେବାକୁ ହେବ। ଥରେ ଜଣେ ମୋଟା ବ୍ୟକ୍ତି ବଜାରରେ ଠିଆ ହୋଇ ନିଜ କଥା ଭାବୁଥିଲା। ବୀରବଲ ସେପଟ ଦେଇ ଗତି କରୁଥିଲେ। ବୀରବଲ କହିଲେ ଯେ ଆପଣ ଲଜ୍ଜାବୋଧ କରୁଛନ୍ତି, ନିଃସଙ୍କୋଚରେ ନିଜର ପ୍ରଶ୍ନକୁ ମୋ ସମ୍ମୁଖରେ କୁହନ୍ତୁ। ତ ମୋଟା ବ୍ୟକ୍ତି କହିଲେ, ମୋର ସମୟରେ ମୁଁ ଶିକ୍ଷା ଉପରେ ଧ୍ୟାନ ଦେଇନାହିଁ, ବର୍ତ୍ତମାନ ସମୟରେ ସମାଜରେ ମୋର କୌଣସି ପ୍ରତିଷ୍ଠା ନାହିଁ, ସମ୍ମାନ ନାହିଁ, ତେଣୁ ମୁଁ ସମାଜରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ସମ୍ମାନ ପାଇବାକୁ ଚାହେଁ। ବୀରବଲ କହିଲେ, ଯୋଗ୍ୟତା ତମ ଭିତରେ ଅଛି, ସମୟ ଲାଗିପାରେ, ସାଧନାରତ ହୁଅ, ଧ୍ୟାନ ଦିଅ। ମୋଟା ବ୍ୟକ୍ତି କହିଲେ, ମୋ ଭିତରେ ଧୈର୍ଯ୍ୟ ନାହିଁ, ମୋତେ କମ୍ ସମୟରେ ଏହି ପାଣ୍ଡିତ୍ୟର ସମ୍ମାନ ପାଇବାକୁ ଇଚ୍ଛା ଅଛି। ତ ବୀରବଲ ତ ବୁଦ୍ଧିଜୀବୀ, ସେ କହିଲା, ଠିକ୍ ଅଛି, କାଲି ସକାଳେ ବଜାରରେ ଆସି ତମେ ଠିଆ ହେବ। ମୋର କେତେଜଣ ବ୍ୟକ୍ତି ତୁମକୁ ପଣ୍ଡିତ ମହାଶୟ ବୋଲି ସମ୍ବୋଧନ କରିବେ। ମନେ ରଖ, କ୍ରୋଧ କରିବ ନାହିଁ କିମ୍ବା ତାଙ୍କୁ ପ୍ରହାର କରିବ ନାହିଁ। ସତରେ ସେମିତି ହେଲା। ବୀରବଲଙ୍କ କିଛି ବ୍ୟକ୍ତି ଠିଆ ହୋଇ ପଣ୍ଡିତ ମହାଶୟ କହିବାକୁ ଲାଗିଲେ। ମୋଟା ବ୍ୟକ୍ତିକୁ ଦେଖି ଅନ୍ୟମାନେ ମଧ୍ୟ ପଣ୍ଡିତ ବୋଲି ସମ୍ବୋଧନ କଲେ, କିନ୍ତୁ ସେଥିରେ ଅଟ୍ଟହାସ୍ୟ ଥିଲା, ବ୍ୟଙ୍ଗ ଥିଲା। ମୋଟା ବ୍ୟକ୍ତି ପ୍ରକୃତରେ ବିରକ୍ତ ହୋଇଗଲେ। ତାପରେ ସେ ମନେ ମନେ ଏମିତି କିଛି ଦିନ ଚାଲିଗଲା, ଯେତେବେଳେ ଲୋକ ତାଙ୍କୁ ଦେଖନ୍ତି ବ୍ୟଙ୍ଗରେ ପଣ୍ଡିତ ବୋଲି ସମ୍ବୋଧନ କରନ୍ତି। ପ୍ରକୃତରେ ମୋଟା ବ୍ୟକ୍ତି ନିକଟରେ ନିଜର ଶିକ୍ଷାଗତ କୌଣସି ଯୋଗ୍ୟତା ନଥିଲା, ତେଣୁ ସେ ପରେ ବିରକ୍ତ ହୋଇ ବୀରବଲଙ୍କୁ କହିଲା ଯେ ମୁଁ ଏହି ମିଥ୍ୟା ସମ୍ମାନରୁ ନିବୃତ୍ତ ହେବାକୁ ଚାହେଁ। ବୀରବଲ ସମାଧାନରେ କହିଲେ, ତୁମେ କିଛି ସମୟ ପାଇଁ ଏ ସ୍ଥାନ ଛାଡ଼ିକି ଚାଲିଯାଅ। ଠିକ୍ ସେଭଳି ଜୀବନରେ ଯେଉଁ ମୂଲ୍ୟ, ତାହା କୌଣସି ବାହ୍ୟ ପ୍ରଦର୍ଶନରେ ନଥାଏ, କ୍ଷଣିକ ବା ମିଥ୍ୟା ପ୍ରଦର୍ଶନରେ ନଥାଏ। ଏହା ପ୍ରକୃତରେ ସକାରାତ୍ମକ ବୃତ୍ତିର ଆନ୍ତରିକ ସୌନ୍ଦର୍ଯ୍ୟ ଅଟେ। ମନୁଷ୍ୟ ଆତ୍ମାର ପ୍ରାକୃତିକ ସମ୍ପତ୍ତି ଅଟେ, ଏହା ଈଶ୍ୱର ପ୍ରଦତ୍ତ ଅଟେ। ତେଣୁକରି ଆମେ ଯଦି ସେହି ସୌନ୍ଦର୍ଯ୍ୟକୁ ବଜାୟ ରଖିବାକୁ ଚାହିଁବା, ତାହେଲେ ନିଶ୍ଚିତ ଭାବରେ ସ୍ଥାୟୀ ରୂପରେ ରଖିପାରିବା। ଏବଂ ବର୍ତ୍ତମାନ ସମୟରେ ସମ୍ମୁଖୀନ କରୁଥିବା ସମସ୍ତ ସମସ୍ୟାର ସମାଧାନ ଗୁଣର ବିକାଶରେ ରହିଛି, ଯଦ୍ୱାରା ସମ୍ବନ୍ଧରେ ସୁଖ ରହେ, ଶତ୍ରୁତା ଲୋପ ପାଏ, ମନୁଷ୍ୟ ମନୁଷ୍ୟ ଭିତରେ ଘନିଷ୍ଠତା ବଢ଼େ ଏବଂ ଜୀବନ ସୁଖମୟ ହେବା ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ସ୍ତରରେ ଆନ୍ତରିକ ଶାନ୍ତିର ଅନୁଭୂତି ହୁଏ। ତେଣୁକରି ବର୍ତ୍ତମାନ ସମୟରେ ଆବଶ୍ୟକ ଅନ୍ତର ଜଗତର ସଶକ୍ତିକରଣ, ଯାହାକୁ କି କୁହାଯାଏ ଆତ୍ମିକ ସଶକ୍ତିକରଣ। ପ୍ରକୃତରେ ଆଧ୍ୟାତ୍ମିକତା ଭିତରେ ହିଁ ସମସ୍ତ ପ୍ରକାର ଆତ୍ମାର ବୋଧ, ଗୁଣ ଓ ଶକ୍ତିର ବିକାଶର ପନ୍ଥା ରହିଛି, ଏବଂ ତାକୁ ଯଦି ମନୁଷ୍ୟ ହୃଦ୍ବୋଧ କରିପାରିବ, ନିଜକୁ ସଶକ୍ତ ସଦା ଆଜୀବନ କରିପାରିବ। ପ୍ରକୃତରେ ଯଦି ଆମେ ଆମର ପୁରାଣ ବା ଇତିହାସକୁ ଖୋଲିବା, ତାହେଲେ ଜାଣିପାରିବା ଇବ୍ରାହିମ ସମାନତା ବା ଭ୍ରାତୃତ୍ୱ ଭାବରୁ ଜାତ ହୋଇଛି ଇସଲାମ ଧର୍ମ। ଠିକ୍ ସେଭଳି ଦୟା ଓ କରୁଣା ଗୌତମ ବୁଦ୍ଧଙ୍କ ଜୀବନରେ ସୃଷ୍ଟି କଲା ବୌଦ୍ଧ ଧର୍ମ। ଅହିଂସା ଓ କ୍ଷମା ମହାବୀରଙ୍କ ଜୀବନର ଗୁଣ ଆରମ୍ଭ କରିଛି ଜୈନ ଧର୍ମ। ଯୀଶୁଖ୍ରୀଷ୍ଟଙ୍କ ଜୀବନରେ ସେବା ମନୋବୃତ୍ତି ଓ ସମସ୍ତଙ୍କ ପ୍ରତି ପ୍ରେମ ସାରା ବିଶ୍ୱରେ ପ୍ରତିଷ୍ଠା କଲା ଖ୍ରୀଷ୍ଟିଆନ ଧର୍ମ। ଠିକ୍ ସେଭଳି ସ୍ୱାମୀ ବିବେକାନନ୍ଦଙ୍କର ଜୀବନର ତ୍ୟାଗ ଏବଂ ଆତ୍ମବିଶ୍ୱାସ ତାଙ୍କୁ ବିଶ୍ୱ ପ୍ରସିଦ୍ଧ କରିଥିଲା। ମହାତ୍ମା ଗାନ୍ଧୀଙ୍କର ସତ୍ୟ ଓ ଅହିଂସା ନୀତି ଭାରତର 300 ବର୍ଷର ପରାଧୀନତାରୁ ସ୍ୱାଧୀନତା ଆସିଥିଲା। ଦାନବୀର ରାଜା ହରିଶ୍ଚନ୍ଦ୍ରଙ୍କ ଜୀବନ ସ୍ୱର୍ଗ ପ୍ରାପ୍ତି ଲାଭ କରିଥିଲେ କେବଳ ସତ୍ୟ ଓ ଦାନ ଦ୍ୱାରା। ଠିକ୍ ସେଭଳି ଯଦି ଆମେ ଦେଖିବା ସେମାନଙ୍କ ଜୀବନର ଗୋଟିଏ ଦୁଇଟା ଗୁଣର ପୂର୍ଣ୍ଣ ପ୍ରକାଶ ହେବା ଦ୍ୱାରା ଆଜି ଆମ ନିକଟରେ ଚିରସ୍ମରଣୀୟ ଏବଂ ଆଧ୍ୟାତ୍ମିକତାର ଆଧାରରେ ଯଦି ଆମେ ଆତ୍ମାର ସାତଟି ଗୁଣ ଜ୍ଞାନ, ପବିତ୍ରତା, ପ୍ରେମ, ସୁଖ, ଶାନ୍ତି, ଆନନ୍ଦ ଏବଂ ଶକ୍ତିରୁ ଜାତ ଛତିଶଟି ମୂଲ୍ୟ ତଥା ଆଠଟି ଶକ୍ତିରୁ ଜାତ ଅଠରଟି ଶକ୍ତି ଏହି ମୌଳିକ ଗୁଣ ଓ ଶକ୍ତିରୁ ଆମେ ନିଶ୍ଚିତ ଭାବରେ ଆମର ଜୀବନକୁ ମୂଲ୍ୟନିଷ୍ଠ କରି ଗଢ଼ିପାରିବା ଏବଂ ଏହି ବିଶ୍ୱ ଦୁଃଖମୟରୁ ସୁଖମୟ ସ୍ୱର୍ଗରେ ପରିଣତ ହେବ। ଏହି ଶିକ୍ଷା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ନିଜେ ପରମାତ୍ମା ପିତା ସାକାର ମାଧ୍ୟମ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବର୍ତ୍ତମାନ ମଧ୍ୟ ପ୍ରଦାନ କରୁଛନ୍ତି, ଯାହା ଆମ ସମସ୍ତଙ୍କର ଶିକ୍ଷଣୀୟ ଅଟେ। ଓମ୍ ଶାନ୍ତି।
ବୁଝିଲେ ତାହାର ଏବେ ନାହିଁ ସମତୁଲ, ସଙ୍ଗମ ଯୁଗକୁ ବୁଝିଲେ ତାହାର ଏବେ ନାହିଁ ସମତୁଲ। ଦିବ୍ୟ ଜ୍ଞାନ ବଳେ ଶ୍ରେଷ୍ଠ କର୍ମ ତାର, ଦିବ୍ୟ ଜ୍ଞାନ ବଳେ ଶ୍ରେଷ୍ଠ କର୍ମ ତାର, ଦିବ୍ୟ ଜନମର ମୂଲ୍ୟ ବନ୍ଧୁରେ ଜୀବନ ମୂଲ୍ୟ ବନ୍ଧୁରେ ଏଇ ତ ଜୀବନ ମୂଲ୍ୟ। ସମୟକୁ ଜାଣି ଯେ ପାରୁଛି ମୁରଲି ଶୁଣୁଛି ଦିଏ, ପାଦ ତଳେ ତାର ଫୁଲର ଗାଲିଚା ବିକାର ତା ପାଦ ଧୁଏ। ଆଜି ସମୟକୁ ଜାଣି ଯେ ପାରୁଛି ମୁରଲି ଶୁଣିଛି ଦିଏ, ପାଦ ତଳେ ତାର ଫୁଲର ଗାଲିଚା ବିକାର ତା ପାଦ ଧୁଏ। ଭଲରେ ମନ୍ଦରେ ଆଜି ଦୁନିଆରେ, ଭଲରେ ମନ୍ଦରେ ଆଜି ଦୁନିଆରେ ଲାଗେ ତାକୁ ସବୁ ଭଲ ବନ୍ଧୁରେ ଏଇ ତ ଜୀବନ ମୂଲ୍ୟ ବନ୍ଧୁରେ ଏଇ ତ ଜୀବନ ମୂଲ୍ୟ। ସଙ୍ଗମ ଯୁଗକୁ ବୁଝିଲେ ତାହାର ଏବେ ନାହିଁ ସମତୁଲ, ସଙ୍ଗମ ଯୁଗକୁ ବୁଝିଲେ ତାହାର ଏବେ ନାହିଁ ସମତୁଲ। ଦିବ୍ୟ ଜ୍ଞାନ ବଳେ ଶ୍ରେଷ୍ଠ କର୍ମ ତାର, ଦିବ୍ୟ ଜ୍ଞାନ ବଳେ ଶ୍ରେଷ୍ଠ କର୍ମ ତାର। ବ୍ୟଜନା ମାର ମୂଲ୍ୟ ବନ୍ଧୁରେ ଏଇତ ଜୀବନ ମୂଲ୍ୟ ବନ୍ଧୁରେ ଏଇତ ଜୀବନ ମୂଲ୍ୟ ଏଇତ ଜୀବନ ମୂଲ୍ୟ ଏଇତ ଜୀବନ ମୂଲ୍ୟ ଏଇତ ଜୀବନ ମୂଲ୍ୟ।